आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार पहला मुख्य खबर भारत यादे गोटे बर्कस अर्थनीति हेबार सहित पूर्ति लगी आशा आलोक साजिचे कहले प्रधानमंत्री फगुनपुनी अवसर आज पश्चिम ओडिशान पालन हला गुणीखाई चंद्रग्रहण लगी पूरी श्रीमंदिर नहला खास नीतिकांति राज्यसभा निर्वाचन लगी दुईजन प्रार्थी ना घोषणा कला भारतीय जनता पार्टी और पृथ्वी जैव विविधतार सुरक्षा दिगे वन्यप्राणी योगदान के सुर्ता करवार लगे आज पालन होउछे विश्व वन्यप्राणी दिवस। एथर पूरा खबर भारत यादे गोटे बर्कस अर्थनीति हेबार सहित पूर्थिर लागि आशार आलोक साजिछे बोली प्रधानमंत्री नरेन्द्र मोदी कहिछन। आर्थिक अभिवृद्धि के स्थायी आ बर्कस करबार विषयवस्तु उपरे आज बजेट उत्तर गोटे वेबिनार कार्यक्रम थी आभासी जरिए उद्बोधन देकरी प्रधानमंत्री श्री मोदी कहिछन विश्ववासी आज गोटे निर्भरजोग्य आउ स्थिर अंशीदार खुजुछन आ भारत इ दिगे गोटे आगधाड़ी देश हेबार सुजोग पाइछे। इ बछर केन्द्रीय बजेट अर्थनैतिक अभिवृद्धि के स्थायी आ बर्कस करबार दिगे आमर प्रतिबद्धता आहुरी बरकस करछे बोली प्रधानमंत्री कहिछन।
इस वेबिनार की थीम देश की इकोनॉमिक ग्रोथ को निरंतर मजबूती देने से जुड़ी हुई है। आज जब भारत अपनी मजबूत इकोनॉमी से पूरे विश्व की उम्मीद बना हुआ, आज जब ग्लोबल सप्लाई चेन रीशेप हो रही है, तब अर्थव्यवस्था की तेज प्रगति विकसित भारत का भी बहुत बड़ा आधार है। हमारी दिशा स्पष्ट है, बिल्ड मोर, प्रोड्यूस मोर, कनेक्ट मोर और अब जरूरत है एक्सपोर्ट मोर। और निश्चित तौर पर इसमें आज आपके बीच जो मंथन होगा, इस मंथन से जो सुझाव निकलेंगे उनकी बड़ी भूमिका।
प्रधानमंत्री कहिछन भारत यादे बहुटे देश संगे मुक्त वाणिज्य चुक्ति स्वाक्षर करिछे जेंटा कि आमर लागि सुजोगर गोटे बड़ बाट खुली दैछे। समय अनुसारे फटिक प्रजुक्ति विद्याथी निवेश करथुबा शिल्पमाने आइबा बछर मानके नुआ बजार थी बर्कस भावे सामिल हे पारबे बोली प्रधानमंत्री कहिछन। स्वराष्ट्रमंत्री अमित शाह आइबा गुरुवार दिन ओडिशा गस्तथि आसुछन। शुक्रवार दिन स्वराष्ट्रमंत्री कटक मुंडोली ठाने थिबा सीआईएसएफ प्रथापना दिवस समारोहथि जोग देबार सहित भुवनेश्वरर भिन भिन कार्यक्रमथि जोग देबे। स्वराष्ट्रमंत्रीक गस्तके नेकरि पुलिस बाहिनी तरफ सुरक्षा व्यवस्था कड़ाकड़ी कराजैछि। मार्च 3-6 तारीख तक मुंडोली कार्यक्रम स्थल आउ तार आखर पाखर 5 किलोमीटर इलाकाके नो फ्लाइंग जोन भाबे घोषणा कराजैछि। इ समयथि से इलाकानो केनसी विमान, ड्रोन, पाराग्लाइडर, पारामोटर्स, हॉट एयर बलून बागीर केनसी भिल जिनिस उड़ाबार उपरे कटकणा लगा जाइछे। नियम नाइ मानले कड़ा कार्यानुष्ठान नियाजिबा बोली पुलिस तरफ कुहा जाइछे। आज हेउछे पवित्र फगुन पुनी आर आयबाकल रंगर तिहार होली। फगुन पुनी थी राज्यर गां सहर सबुआडे महापुरुष मानकर मेलन करा जाइथिबार बेले पश्चिम ओडिशान खास तिहार गुड़ीखाई मना जाइछे। फगुन पुनी दिन चंद्रग्रहण हेथिबानो गुड़ीखाई पहपहनु सबु नीतिकांति शेष करा जाइथिला। राज्यपाल डॉ हरिबाबू कम्भमपाटी दोल पूर्णिमा अवसर राज्यवासीक शुभेच्छा जनाबार सहित दोल गोविंद आशीर्वाद नु शंकर जीवन सुख शांति और समृद्धि भरी जाऊ बोली कहिछन। मुख्यमंत्री मोहन चरण माझी फगुन पुनी अवसर राज्यवासीक शुभेच्छा जनईकरी इ परब आमर समाज भाईचारा सद्भावना और एकता रंग के आहरी बरकस करू बोली कहिछन। स्वराष्ट्र मंत्री अमित शाह, केन्द्र शिक्षामंत्री धर्मेन्द्र प्रधान भी दोल पूर्णिमा अवसर राज्यवासीक शुभेच्छा जनईछन। पुरी श्रीमंदिर फगुन पुनी अवसर आज महाप्र मानकर राजाधिराज बेश सुना बेश हवा केतुग्रस्त चंद्रग्रहण लगी श्रीमंदिर आज खास नीतिकांति कराउे। चंद्रग्रहण लगी गला राति 10:55 बेलके पहुड़ नीति कराइला। आज सकाल बेला महाप्रभु मानकर मंगल आल्ती, अवकाश नीति और मेकअप सर्वांग नीति शेष हेबार उत्तर बेश कराइला। सेवायत मान श्रीजगन्नाथ चलती प्रतिमा श्री दोल गोविंद लक्ष्मी सरस्वती विमान थी बेढ़ा परिक्रमा कराला उत्तर दोल बेदिके दिके विजय नीति करा जायथिला। बर्षर पहला चंद्रग्रहण आज हेछे। इथर चंद्र केतुग्रस्त हेछन। ग्रहण समय सकाल 6:20 नु संजबेलर 6:47 तक रहितला। इ समय भितरे पाकनीति और देवनीति निषिद्ध रहितला। दिनर 3:20 थी ग्रहण लागितला। 5:04 थी मध्य ग्रहण आउ 6:47 थी ग्रहण सर्वमुख्य हेतिला। चंद्रग्रहण लागि संबलपुर समले मंदिर न आज नीतिकांति थी परिवर्तन करा जाइकरी मांकर सर्वसाधारण दर्शन बन्द रहितला। आइबाकल सखालु शुद्धिकरण ଶୁଦ୍ଧିକରଣ ଉତ୍ରୁ ଫେରଘାୟ ଦର୍ଶନ ମୂଲ ହେବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ତରଫରୁ ସୂଚନା ଦିଆଯାଇଛି। ଚନ୍ଦ୍ରଗ୍ରହଣ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ବିନକା ମହାନଦୀ ପାପକ୍ଷୟ ଘାଟନ ଆଜି ଗ୍ରହଣ ମେଲାର ଆୟୋଜନ କରାଯାଇଥିଲା। ମେଳାଥି ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇକରି ଗ୍ରହଣ ଛାଡ଼ବାର ଉତ୍ରୁ ମୁଖ୍ୟ ମେଳାଥି ମହାନଦୀନ ବୁଡ଼ ପକାଇଥିଲେ। ଗ୍ରହଣ ଆର୍ ପରାଗ ସମିଆଥି ପାପକ୍ଷୟ ଘାଟନ ବୁଡ଼ ପକାଲେ ଦୂରାରୋଗ୍ୟ ରୋଗ ନୁ ଭିଲ୍ ମୁକ୍ତି ମିଲ୍ସି ବୋଲି ସ୍ଥାନୀୟ ଲୋକଙ୍କ ଭିତରେ ବିଶ୍ୱାସ ରହିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଇବା ରାଜ୍ୟସଭା ନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି ତରଫରୁ ଆଜି ଦୁଇଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଉ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ଦଳ ପହିଲା ଆଉ ଦୁଇ ନମ୍ଘର ପ୍ରାର୍ଥୀ ଭାବେ ଘୋଷଣା କରିଛି। ଦଳର କେନ୍ଦ୍ରୀୟ ନିର୍ବାଚନ ସମିତି ତରଫରୁ ଆଜି ଦୁଇଜଣଙ୍କ ନାଁ ଉପରେ ମୋହର ଲଗାଯାଇଛି। ନାଁ ଘୋଷଣା ଉତ୍ରୁ ଦୁଇ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍। ସେଆଡ଼େ ଦିଲ୍ଲୀପ ରାୟ ନିଜକେ ସ୍ୱାଧୀନ ପ୍ରାର୍ଥୀ ଭାବେ ଘୋଷଣା କରିବାର ସହିତ ସମର୍ଥନ ଲାଗି ଭିନ୍ ଭିନ୍ ଦଳକେ ନିବେଦନ କରିଛନ୍। ପୃଥିନ ଜୈବ ବିବିଧତାଥି ବନ୍ୟପ୍ରାଣୀଙ୍କର ଯୋଗଦାନ ଆଉ ସେମାନଙ୍କର ସୁରକ୍ଷା ଲାଗି ସଚେତନତା ସୃଷ୍ଟି କରବାରକେ ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନ କରାଯାଉଛି। ମିଳିତ ଜାତିସଂଘ ତରଫରୁ 2013 ଫି ବଛର ମାର୍ଚ୍ଚ 3 ତାରିଖକେ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରାଯାଉଛି। ଇ ବଛର ଇ ଦିବସର ବାର୍ତ୍ତା ରହିଛି ଔଷଧୀୟ ସୁଗନ୍ଧିତ ଉଦ୍ଭିଦ, ସ୍ୱାସ୍ଥ୍ୟ, ଐତିହ୍ୟ ଆଉ ଜୀବିକା ସଂରକ୍ଷଣ। ବନ୍ୟଜନ୍ତୁ ଆଉ ବନ୍ୟଜୀବନର ପରିବେଶ, ଅର୍ଥନୈତିକ ଆଉ ସାଂସ୍କୃତିକ ଗୁରୁତ୍ୱ ଉଜାଗର କରବାର ସହିତ ବିଲୋପନକେ ଆୟତ୍ତ କରବାର ଲାଗି ସାରା ପୃଥିବୀନ ଆଜି ସରକାରୀ ଓ ବେସରକାରୀ ସ୍ତରଥି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇକରି କହିଛନ୍, ଆମର ଶାସ୍ତ୍ର ସବୁ ଜୀବଜନ୍ତୁଙ୍କର ମଙ୍ଗଳ କାମନା କର୍ସି। ବନ୍ୟଜୀବଙ୍କର ସୁରକ୍ଷା ସାଙ୍ଗେ ସେମାନଙ୍କର ଲାଗି ସମ୍ବେଦନଶୀଲ ରହିବାରକେ ତହକାସି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଏ ଅବସରରେ ଶୁଭେଚ୍ଛା ଜଣାଇକରି ବନ୍ୟଜନ୍ତୁଙ୍କର ସୁରକ୍ଷା ସହିତ ଭବିଷ୍ୟତ ପିଢ଼ି ଲାଗି ପ୍ରାକୃତିକ ଐତିହ୍ୟକେ ସଂରକ୍ଷିତ ରଖବା ଲାଗି ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ଓଡ଼ିଶାକେ ସବୁଜ ସୁନ୍ଦର କରବାର, ସମୃଦ୍ଧ ଜୈବ ବିବିଧତାର ସଂରକ୍ଷଣ ଆଉ ସୁରକ୍ଷା ଲାଗି ସଂକଳ୍ପବଦ୍ଧ ହେବାରକେ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍। ଜଙ୍ଗଲ ନିଆଁ ରୋକବାର ଲାଗି ରାଜ୍ୟର 51 ସବ୍ଡିଭିଜନର ଖାସ୍ ନଜର ରଖାଯାଇଛି ବୋଲି ଜଙ୍ଗଲ ଆଉ ପରିବେଶ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍। ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍, ଜିଲ୍ଲା ବନ ଅଧିକାରୀଙ୍କ ସଙ୍ଗେ ନିୟମିତ ଭାବେ ବୈଠକ କରାଯିବା ସହିତ ଅଲଗା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନିଆଯାଉଛି। ଶ୍ରବଣ ବାଧିତମାନଙ୍କୁ ସ୍ୱତନ୍ତ୍ର ଶିକ୍ଷା ଆଉ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବା ସହିତ ଜନସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟରେ ଫି ବଛର ଆଜି ଦିନକେ ବିଶ୍ୱ ଶ୍ରବଣ ଶକ୍ତି ଦିବସ ଭାବେ ପାଳନ କରାଯାଉଛି। ବଧିରତାକେ ରୋକବାର, ଚିକିତ୍ସା ଆର୍ ତା'ର ପ୍ରତିକାର କରବାର ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ମିଳିତ ଜାତିସଂଘ ନିଷ୍ପତ୍ତି ଅନୁସାରେ ଫି ବଛର ମାର୍ଚ୍ଚ ମାସର 3 ତାରିଖ ଏହି ଦିବସ ପାଳନ କରାଯାଉଛି। ଏ ବଛର ଏହି ଦିବସର ବାର୍ତ୍ତା ରହିଛି, ଗୋଷ୍ଠୀନୁ ଶ୍ରେଣୀ କକ୍ଷ ତକ୍ ସବୁ ଛୁଆମାନଙ୍କ ଲାଗି ଶ୍ରବଣ ଶକ୍ତିର ଯତନ। ଏହି ଦିବସର ଉଦ୍ଦେଶ୍ୟ ବାବଦେ ବୁଝେଇକରି ବୁର୍ଲା ଭୀମସାର କର୍ଣ୍ଣ ନାସା ଗଳା ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଡାକ୍ତର ସତ୍ୟଜିତ ମିଶ୍ର କହିଛନ୍,
ହିୟରିଂ ଡେ ଭାବରେ ଅବଜର୍ଭ କରାଯାଏ, ଏଇଟା WHO ଗାଇଡଲାଇନ ଅନୁସାରେ ହୁଏ। ଆଉ ଏ ବର୍ଷ ବି ଆଜି ୱାର୍ଲଡ ହିୟରିଂ ଡେ ଅବଜର୍ଭ ହଉଛି। ଆଉ ଏ ବର୍ଷର ଥିମ୍ ହଉଛି ହିୟରିଂ କେୟାର ଫର ଏଭ୍ରି ଚାଇଲ୍ଡ। ଶିଶୁମାନଙ୍କ ଠାରେ ଯେମିତିକରି ହିୟରିଂ ପ୍ରିଜର୍ଭେସନ ହବ, କି ଯୋଉ ଶିଶୁର ହିୟରିଂ ଲସ୍ ହେଇଛି ତାକୁ କେମିତିକରି ଠିକ୍ କରାଯାଇ ପାରିବ ସେ ବିଷୟରେ ଏ ବର୍ଷ ବେଶୀ ଇମ୍ପୋର୍ଟାନ୍ସ ଦିଆହଉଛି। କାହିଁକି ନା ଶିଶୁ ଯଦି ହିୟରିଂ ଠିକ୍ ନଥିବ ତାହେଲେ ସେ କଥା କହିପାରିବ ନାହିଁ।
ବୌଦ୍ଧ କଚେରୀ ପଡ଼ିଆ ଠାନେ ଆଇବା 6-12 ତାରିଖ ତକ୍ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରାଯିବା। ଏଥିଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରନୁ ଗୋଟିଏ ସଚେତନତା ରଥ ଆଜି ବାହାରିଛି। ନୂଆପଡ଼ା ଜିଲ୍ଲା କୁଲିଆ ବନ୍ଧା ପଞ୍ଚାୟତନ ଗଲାକାଲ ପ୍ରବାସୀ ଶ୍ରମିକ ସଚେତନତା ଶିବିର ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶିବିରଟି ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ରାଜ୍ୟ ସରକାର ପ୍ରବାସୀ ଶ୍ରମିକ ସମସ୍ୟା ଦୂର କରିବା ଲାଗି ଭିନ୍ ଭିନ୍ ଯୋଜନା ହାତକେ ନେଉଛନ୍। ସରକାରଙ୍କ ଯୋଜନାମାନଙ୍କର ଲାଭ ନେଇକରି ଲୋକେ ନିଜର ଭିଟାମାଟିନ କାମ କରବାରକେ ଏହି ଅବସରରେ ଜିଲ୍ଲାପାଳ ଲୋକଙ୍କୁ ପରାମର୍ଶ ଦେଇଛନ୍। ଚଲତି ଶିକ୍ଷା ବଛରଥି ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋ ପାଠ୍ୟକ୍ରମଥି ନାଁ ଲେଖାବାର ସମୟକେ ଆଇବା 15 ତାରିଖ ତକ୍ ବଢ଼ାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଭିନ୍ ଭିନ୍ ପାଠ୍ୟକ୍ରମଥି ନାଁ ଲେଖାବାର ଲାଗି ଇଗ୍ନୋର ୱେବ୍ସାଇଟ୍ www.igno.ac.in ଇ ବାବଦେ ଅଧିକ ସୂଚନା ପାଇପାରବେ। ପାଣିପାଗ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ ପାଗ ସୁଖା ରହିବା, ଆଇବା ହପ୍ତେ ତକ୍ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଝାରସୁଗୁଡ଼ାନ ଆଜି ରାଜ୍ୟର ସବୁନୁ ଜହ ଦିନର ତାପମାତ୍ରା 38 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ, ଭାରତ ଇହାଦେ ଗୋଟେ ବର୍କସ୍ ଅର୍ଥନୀତି ହେବାର ସହିତ ପୂର୍ତ୍ତି ଲାଗି ଆଶାର ଆଲୋକ ସାଜିଛି। ଦେଖିବେ କହିଲେ ପ୍ରଧାନମନ୍ତ୍ରୀ। ଫଗୁନ ପୁନି ଅବସରରେ ଆଜି ପଶ୍ଚିମ ଓଡ଼ିଶାର ପାଳନ ହେଲା ଗୁଣିଖାଇ, ଚନ୍ଦ୍ରଗ୍ରହଣ ଲାଗି ପୁରୀ ଶ୍ରୀମନ୍ଦିର ହେଲା ଖାସ୍ ନୀତିକାନ୍ତି। ରାଜ୍ୟସଭା ନିର୍ବାଚନ ଲାଗି ଦୁଇଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ଆଉ ପୃଥିବୀ ଜୈବ ବିବିଧତାର ସୁରକ୍ଷା ଦିଗେ ବନ୍ୟପ୍ରାଣୀଙ୍କ ଯୋଗଦାନକେ ସୁର୍ତା କରିବାର ଲାଗି ଆଜି ପାଳନ ହେଉଛି ବିଶ୍ୱ ବନ୍ୟପ୍ରାଣୀ ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା।